आकाशवाणी। संवाद पढ़ुछंती महेश्वर साहू। मुख्य संवाद, भारत को विश्वर तृतीय बृहत्तम अर्थनीतिरे परिणत करिवारे कृषि व्यवस्थार बड़ भूमिका रही कहिले प्रधानमंत्री नरेन्द्र मोदी। पीएम किसान सम्मान निधि अधीनरे सप्तदश किस्ती बाबदकु 20,000 कोटी अधिक टंका प्रदान। बकेया मामलार त्वरित समाधान पाई जुलाई 29 सुप्रीमकोर्ट पक्षरु कराजिबो स्वतंत्र लोक अदालत। ओडिशा विधानसभार बाचस्पति निर्वाचन पाई आसंताकाली मनोनयनपत्र दाखल, 20 हेबो निर्वाचन। इटाली उपकूलरे भयंकर तोफान कारणरु 2 पण्यवाही जहाज ध्वंस, 11 प्रवासी मृत, 66 निखोज। एवं उत्तर पश्चिम एवं पूर्व भारत में ग्रीष्म प्रवाह जारी रहिबा नै पाणीपाग विभाग सूचना, आसंताकाली ठारु दिल्ली में प्राक मौसुमी वर्षार पूर्वानुमान। केन्द्र सरकार कृषक, युवक, नारीशक्ति एवं गरीबमानक कल्याण पई प्रतिश्रुतिबद्ध। भारत को विश्वर तृतीय बृहत अर्थनीतिरे परिणत करिबाकु हेले कृषि व्यवस्थार बड़ भूमिका रहिछि बोली प्रधानमंत्री नरेन्द्र मोदी कहिछन्ती। उत्तर प्रदेश वाराणसी एक स्वतंत्र उत्सव में प्रधानमंत्री आज पीएम किसान सम्मान निधि योजनार सप्तदश किस्ती प्रदान अवसर में से नूतन ज्ञानकौशल माध्यम कृषि विकाश पई सरकार प्रतिश्रुतिबद्ध, एथिलागि विभिन्न पदक्षेप ग्रहण करा जाउछि।
मेरा तो सपना है कि दुनिया की हर डाइनिंग टेबल पर भारत का कोई न कोई खाद्यान्न या फूड प्रोडक्ट होना ही चाहिए। इसलिए हमें खेती में भी जीरो इफेक्ट जीरो डिफेक्ट वाले मंत्र को बढ़ावा देना, मोटे अनाज श्री अन्न का उत्पादन हो, औषधीय गुण वाली फसल हो या फिर प्राकृतिक खेती की तरफ बढ़ना हो, पीएम किसान समृद्धि केंद्रों के माध्यम से किसानों के लिए एक बड़ा सपोर्ट सिस्टम विकसित किया जा रहा है।
नमो ड्रोन दीदी एवं कृषि सखी कार्यक्रम माध्यम रे महिला चाषी को मध्य सशक्त करा जाउछि। कृषि सखी योजना देशर 12 राज्य रे आरंभ होइछि, आगामी दिन में यह आहुरी व्यापक कराजिबो बोली प्रधानमंत्री कहिछंती। प्रधानमंत्री प्रत्यक्ष लाभ हस्तांतरण जरिया 9,26,00,000 कृषक परिवार को 20,000 कोटी अधिक टंका प्रदान करिछंती। कार्यक्रम में प्रधानमंत्री 30,000 ऊर्ध स्वयं सहायक गोष्ठी सदस्य को कृषि सखी प्रमाणपत्र। सूचना अनुसार आज ओडिशार विभिन्न जिल्लार कृषि विज्ञान केन्द्रगुड़िक पीएम किसान सम्मान निधि योजना कार्यक्रम आयोजन करा जाएछि। मुख्यमंत्री मोहन चरण माझी एवं उपमुख्यमंत्री कनक वर्धन सिंहदेव बरगड़ जिल्ला रे चासी को एही सहायता राशि बंटन करिछंती। उपमुख्यमंत्री प्रभाती परिडांक समेत मंत्रिमंडल अन्य सदस्य माने विभिन्न जिले में उपस्थित रही हिताधिकारी पीएम किसान सम्मान निधि योजना रे लाभांश अर्थ प्रदान करिछंती। सूचनाजोग्य 2019 मसीहा फेब्रुआरी 24 तारीख में पीएम किसान सम्मान निधि योजनार शुभारंभ करा। योजना अधीन प्रत्येक 4 मास 2,000 टंका लेखाएं वर्षक मोट 6,000 टंका प्रत्येक चासी हिताधिकारी सीधासलख बैंक आकाउंट माध्यम प्रदान करा जाए। सुप्रीमकोर्ट पक्ष बकेया मामलागुड़िक त्वरित एवं आपोष समाधान पई जुलाई 29 तारीख अगस्ट 3 तारीख पर्यंत स्वतंत्र लोक अदालत आयोजन करा जिबो। सुप्रीमकोर्टर 75तम वार्षिकी पालन अवसर में यह स्वतंत्र लोक अदालतर आयोजन करा जाउछि। सुप्रीमकोर्ट पक्षर कहुछि देशर न्यायिक व्यवस्था लोक अदालत हेउछि एक प्रमुख अंश। लोक अदालत माध्यम मामलागुड़िकर त्वरित एवं आपोष समाधान करा जाय पारिबो। समाजर सबु वर्गर लोकंकु उपयुक्त न्याय प्रदान दिगरे एहा सहायक होइ पारिबो बोली कहुछि। लोक अदालत रे विवाह विवाद, संपत्ति मामला, मोटर दुर्घटना, जमी हड़प, क्षतिपूरण आदि मामलार समाधान करा लक्ष्य रखा जाएछि। संसदीय अधिवेशन आसंता 24 तारीख में आरंभ होता परिप्रेक्ष्य में आज प्रतिरक्षा मंत्री राजनाथ सिंह बासभवन वरिष्ठ बीजेपी नेता एवं केन्द्र मंत्री बैठक अनुष्ठित। बैठक में केन्द्रमंत्री मनोहर लाल, ଧର୍ମେନ୍ଦ୍ର ପ୍ରଧାନ, କିରଣ ରିଜିଜୁ, ଡକ୍ଟର ଏସ୍ ଜୟଶଙ୍କର, ଚିରାଗ ପାଶ୍ୱାନ ପ୍ରମୁଖ ଯୋଗ ଦେଇଛନ୍ତି। ଆଗାମୀ ଅଧିବେଶନରେ ନୂତନ ଭାବେ ନିର୍ବାଚିତ ସଦସ୍ୟମାନେ ଶପଥ ଗ୍ରହଣ କରିବା ସହ ଲୋକସଭା ବାଚସ୍କତି ନିର୍ବାଚନ କରାଯିବ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଉଭୟ ଲୋକସଭା ଏବଂ ରାଜ୍ୟସଭାର ମିଳିତ ଅଧିବେଶନରେ ଉଦ୍ବୋଧନ ଦେବେ। ରାଜ୍ୟସଭା ଅଧିବେଶନ ଚଳିତ ମାସ 27 ତାରିଖରୁ ଆରମ୍ଭ ହେବ। ସଂସଦୀୟ ଅଧିବେଶନ ଆସନ୍ତା ମାସ 3 ତାରିଖ ପର୍ଯ୍ୟନ୍ତ ଚାଲିବ। ଯୋଗ ଏବଂ ମିଲେଟ୍ ଉପରେ ଗୁରୁତ୍ୱ ଦେବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶର ପଞ୍ଚାୟତ ସରପଞ୍ଚମାନଙ୍କୁ ଆହ୍ୱାନ ଦେଇଛନ୍ତି। ଦଶମ ଆନ୍ତର୍ଜାତିକ ଯୋଗ ଦିବସର ଅବ୍ୟବହିତ ପୂର୍ବରୁ ପଞ୍ଚାୟତ ପ୍ରଧାନମାନଙ୍କୁ ଏକ ପତ୍ର ଲେଖି ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି କହିଛନ୍ତି, ଯୁବପିଢ଼ିଙ୍କ ଜୀବନଚର୍ଯ୍ୟାକୁ ସ୍ଥାୟୀ ଓ ସରଳ କରିବା ଦିଗରେ ଯୋଗର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ଏହାକୁ ଦୃଷ୍ଟିରେ ରଖି ପ୍ରତ୍ୟେକ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ପରିସର, ଅଙ୍ଗନବାଡ଼ି, ବିଦ୍ୟାଳୟ, ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଏବଂ ଅନ୍ୟାନ୍ୟ ସାଧାରଣ ସ୍ଥାନରେ ଯୋଗ ଶିବିରମାନ ଆୟୋଜନ କରିବା ପାଇଁ ପଞ୍ଚାୟତ ପ୍ରତିନିଧିମାନେ ବିଶେଷ ଧ୍ୟାନ ଦେବାକୁ ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଛନ୍ତି। ଭାରତୀୟ ହାଇକମିଶନ ପକ୍ଷରୁ ଶ୍ରୀଲଙ୍କାଠାରେ ଯୋଗ ମହୋତ୍ସବର ଆୟୋଜନ କରାଯାଇଛି। ଶ୍ରୀଲଙ୍କାର କେଲାନିଆ ମହାବିହରାଇଠାରେ ଏହି ଯୋଗ ଶିବିର ଅନୁଷ୍ଠିତ ହୋଇଛି। ଆଜି ଅନୁଷ୍ଠିତ ଯୋଗ ଶିବିରରେ ବିଷୟବସ୍ତୁ ରହିଛି ସୁସ୍ଥତା ପାଇଁ ଯୋଗ। ଏହି ଯୋଗ ଶିବିର 10 ଦିନ ଧରି ଚାଲିବ। ସପ୍ତଦଶ ଓଡ଼ିଶା ବିଧାନସଭାର ତିନିଦିନିଆ ସ୍ୱତନ୍ତ୍ର ଅଧିବେଶନ ଆଜିଠାରୁ ଆରମ୍ଭ ହୋଇଛି। କାମଚଳା ବାଚସ୍ପତି ରଣେନ୍ଦ୍ର ପ୍ରତାପ ସ୍ୱାଇଁ ନବନିର୍ବାଚିତ ବିଧାୟକମାନଙ୍କୁ ଶପଥ ପାଠ କରାଇଛନ୍ତି। ଆସନ୍ତାକାଲି ସନ୍ଧ୍ୟା 5 ପର୍ଯ୍ୟନ୍ତ ଏହି ଶପଥ ଗ୍ରହଣ କାର୍ଯ୍ୟକ୍ରମ ଚାଲିବ। ବାଚସ୍ପତି ପଦବୀ ପାଇଁ ଆସନ୍ତାକାଲି ପ୍ରକ୍ରିୟା ଆରମ୍ଭ ହେବ। ମଧ୍ୟାହ୍ନ 12 ସୁଦ୍ଧା ନାମାଙ୍କନ ପତ୍ର ଦାଖଲ ପାଇଁ ସମୟସୀମା ଧାର୍ଯ୍ୟ କରାଯାଇଛି। ଆବଶ୍ୟକ ସ୍ଥଳେ 20 ତାରିଖରେ ବାଚସ୍ପତି ନିର୍ବାଚନ ଅନୁଷ୍ଠିତ ହେବ। ଇଟାଲୀ ଉପକୂଳରେ ତୋଫାନ କାରଣରୁ 2 ପଣ୍ୟବାହୀ ଜାହାଜ ଭାଙ୍ଗିରୁଜି ଧ୍ୱଂସ ହେବା ଯୋଗୁଁ 11 ଜଣ ପ୍ରବାସୀଙ୍କର ମୃତ୍ୟୁ ଘଟିଥିବା ବେଳେ 66 ଜଣ ନିଖୋଜ ଥିବା ଜଣାଯାଇଛି। ତଟରକ୍ଷୀ ବାହିନୀ ପକ୍ଷରୁ ଉପକୂଳ ଅଞ୍ଚଳରେ ଉଦ୍ଧାର ଏବଂ ତଲାସୀ ଅଭିଯାନ ଜାରି ରହିଛି। ଗୋଟିଏ ବାଣିଜ୍ୟ ତରି ଦ୍ୱାରା ପ୍ରାଥମିକ ପର୍ଯ୍ୟାୟରେ 12 ଜଣଙ୍କୁ ଉଦ୍ଧାର କରାଯାଇଛି। ଗତ ସପ୍ତାହରେ ତୁର୍କୀର 2 ଜାହାଜ ତୁର୍କୀ, ଇରାକ, ସିରିଆ, ଇରାନ ଏବଂ ଆଫଗାନିସ୍ତାନର ପ୍ରବାସୀମାନଙ୍କୁ ନେଇ ଯାତ୍ରା ଆରମ୍ଭ କରିଥିଲା। ଜର୍ମାନର ଏକ ଉଦ୍ଧାରକାରୀ ଜାହାଜ ଘଟଣାସ୍ଥଳକୁ ଯାଇ 10 ଜଣ ପ୍ରବାସୀଙ୍କୁ ମୃତ ଏବଂ ଅନ୍ୟ 15 ଜଣଙ୍କୁ ଜୀବିତ ଅବସ୍ଥାରେ ଉଦ୍ଧାର କରିଛି। ପଶ୍ଚିମବଙ୍ଗର ଦାର୍ଜିଲିଂ ଜିଲ୍ଲା ରଙ୍ଗପାନି ଷ୍ଟେସନ ନିକଟରେ ଗତକାଲି ହୋଇଥିବା ଟ୍ରେନ୍ ଦୁର୍ଘଟଣା ଯୋଗୁଁ ବାଧାପ୍ରାପ୍ତ ହୋଇଥିବା ଟ୍ରେନ୍ ଚଳାଚଳ ସ୍ୱାଭାବିକ ହୋଇଛି। ଉତ୍ତର ପୂର୍ବ ଫ୍ରଣ୍ଟିୟର ରେଳବାଇ ପକ୍ଷରୁ ସୂଚନା ଦିଆଯାଇଛି ଯେ ଅବଧ ଆସାମ ଏକ୍ସପ୍ରେସ୍ ଟ୍ରେନ୍ ଆଜି ସକାଳ 10:42 ଯାତ୍ରା ଆରମ୍ଭ କରିଥିଲା। ସେହିପରି ଅନ୍ୟାନ୍ୟ ଟ୍ରେନ୍ ଚଳାଚଳ ମଧ୍ୟ ସ୍ୱାଭାବିକ ରହିଥିଲା। ସୂଚନାଯୋଗ୍ୟ, ଏହି ଟ୍ରେନ୍ ଦୁର୍ଘଟଣାରେ 9 ଲୋକଙ୍କର ମୃତ୍ୟୁ ଘଟିଥିଲା। ଦିଲ୍ଲୀରେ ସର୍ବାଧିକ ଶକ୍ତି ଚାହିଦା 8,647 ମେଗାୱାଟ୍ରେ ପହଞ୍ଚିଛି। ଏହା ହେଉଛି ରାଜଧାନୀର ଇତିହାସରେ ସର୍ବାଧିକ ବୋଲି ଜଣାପଡ଼ିଛି। ଡିସ୍କମ୍ ସରକାରୀ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଗତମାସ 22 ତାରିଖରେ ଦିଲ୍ଲୀରେ ସର୍ବାଧିକ ଶକ୍ତି ଚାହିଦା 8,000 ମେଗାୱାଟ୍ରେ ପହଞ୍ଚିଥିଲା। ଦିଲ୍ଲୀରେ ବିଏସ୍ଇଏସ୍ ରାଜଧାନୀ ପାୱାର ଲିମିଟେଡ୍ ଏବଂ ବିଏସ୍ଇଏସ୍ ଯମୁନା ପାୱାର ଲିମିଟେଡ୍ ଦିଲ୍ଲୀବାସୀଙ୍କର ଏହି ଶକ୍ତି ଚାହିଦାକୁ ପୂରଣ କରିବାରେ ସମର୍ଥ ହୋଇପାରିଛନ୍ତି। ଜାପାନର କେନ୍ଦ୍ରୀୟ ପୂର୍ବାଞ୍ଚଳ ଏବଂ ଓକିନାୱା ଅମାମି ଅଞ୍ଚଳରେ ଆସନ୍ତାକାଲି ପର୍ଯ୍ୟନ୍ତ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ବୋଲି ଜାପାନ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଉତ୍ତର ପଶ୍ଚିମ ଏବଂ ପୂର୍ବ ଭାରତରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଅନୁଭୂତ ହେବ ବୋଲି ପୂର୍ବାନୁମାନ କରାଯାଇଛି। ଆକାଶବାଣୀକୁ ସୂଚନା ଦେଇ ଆଇଏମ୍ଡିର ବୈଜ୍ଞାନିକ ସୋମା ସେନ୍ ରାୟ କହିଛନ୍ତି, ଅନ୍ୟପକ୍ଷରେ ଉତ୍ତର ଭାରତର ଅଧିକାଂଶ ଅଞ୍ଚଳରେ ପଶ୍ଚିମ ଆର୍ଦ୍ରବାୟୁ ପ୍ରବାହିତ ହେବା କାରଣରୁ ବର୍ଷା ହେବାର ସମ୍ଭାବନା ରହିଛି। ଆସନ୍ତାକାଲିଠାରୁ ଦିଲ୍ଲୀରେ ପ୍ରାକ୍ ମୌସୁମୀ ବର୍ଷା ହେବା ନେଇ ସୂଚନା ଜାରି କରାଯାଇଛି। ଅନ୍ୟପକ୍ଷରେ ହିମାଳୟ, ପାର୍ବତ୍ୟାଞ୍ଚଳ, ପଶ୍ଚିମବଙ୍ଗ ଏବଂ ଉତ୍ତର ପୂର୍ବ ଭାରତର କେତେକ ଅଞ୍ଚଳରେ ଆସନ୍ତା 2-3 ମଧ୍ୟରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଥିବା ସୂଚନା ଦିଆଯାଇଛି। ଭାରତକୁ ବିଶ୍ୱର ତୃତୀୟ ବୃହତ୍ତମ ଅର୍ଥନୀତିରେ ପରିଣତ କରିବାରେ କୃଷି ବ୍ୟବସ୍ଥାର ବଡ଼ ଭୂମିକା ରହିଛି କହିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ପିଏମ୍ କିଷାନ ସମ୍ମାନ ନିଧି ଅଧୀନରେ ସପ୍ତଦଶ କିସ୍ତି ବାବଦକୁ 20,000 କୋଟିରୁ ଅଧିକ ଟଙ୍କା ପ୍ରଦାନ। ବକେୟା ମାମଲାର ତ୍ୱରିତ ସମାଧାନ ପାଇଁ ଜୁଲାଇ 29 ସୁପ୍ରିମକୋର୍ଟଙ୍କ ପକ୍ଷରୁ କରାଯିବ ସ୍ୱତନ୍ତ୍ର ଲୋକ ଅଦାଲତ। ଇଟାଲୀ ଉପକୂଳରେ ଭୟଙ୍କର ତୋଫାନ କାରଣରୁ 2 ପଣ୍ୟବାହୀ ଜାହାଜ ଧ୍ୱଂସ, 11 ପ୍ରବାସୀ ମୃତ, 66 ନିଖୋଜ ଏବଂ ଉତ୍ତର ପଶ୍ଚିମ ଏବଂ ପୂର୍ବ ଭାରତରେ ଗ୍ରୀଷ୍ମ ପ୍ରବାହ ଜାରି ରହିବା ନେଇ ପାଣିପାଗ ବିଭାଗର ସୂଚନା।